दीपकु सळिता फुल मंगलता दीपकु सळिता दीपकु सळिता फुल मंगलता दीपकु सळिता कान्हु गळा कु तुळसी माळ का देह कु चंदन शीतळ कान्हु गळा कु तुळसी माळ का देह कु चंदन शीतळ ନେଇଥିବୁ ସାଥେ ପିହ୍ନି ନ ପାରିଲେ ସାଧା କଥା କହିଦବୁ ମନେ ରଖିଥା ଦୀପକୁ ସଳିତା ଫଲ ବଙ୍ଗଲତା ଦୀପକୁ ସଳିତା।
ନମସ୍କାର, ମୁଁ ରଞ୍ଜିତ ମିଶ୍ର, ଓଡ଼ିଶାର ସଙ୍ଗୀତ ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ମୋ ବାପା ମା ଗୁରୁଙ୍କ କୃପାରୁ ଆଜି ମୁଁ ଆପଣମାନଙ୍କ ଆଗରେ ଭାବଭକ୍ତି ପୁରା ଗୋଟିଏ ଭଜନଟିଏ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛି, ଯେଉଁଥିରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମୋ ସାନ ଭାଇ ରବି ଭାଇ କଣ୍ଠଦାନ କରିଛନ୍ତି ଏବଂ ମୁଁ ନିଜେ ବି କଣ୍ଠଦାନ କରିଛି ଏବଂ ଆଉ ଗୋଟିଏ ନୂତନ କଳାକାରଙ୍କୁ ଏଥିରେ ସୁଯୋଗ ଦିଆଯାଇଛି। ସିଏ ହେଲେ ରୋଜାଲିନ ପପି। ଆଉ ଆପଣମାନେ ଜାଣି ଖୁସି ହେବେ, କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବୁକୁରେ ସୁପରିଚିତ ମୁଁ ଗୁରୁ ଭାବେ ତାଙ୍କୁ ତୁଲ୍ୟ କରେ ଶ୍ରୀଯୁକ୍ତ ବିଦ୍ୟାଧର ସାହୁ ଏହାର ସଙ୍ଗୀତ ପରିଚାଳନା କରିଛନ୍ତି। ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ଲେଖକ ଆଲୋକ ଦେବ ଏହାର ଗୀତ ରଚନା କରିଛନ୍ତି। ଗୀତ ଗୁଡ଼ିକ ଶ୍ରୁତି ମଧୁର ଏବଂ ଭାବ ଉଦ୍ଦୀପକ ଏବଂ ମନ ଛୁଆଁ ହେଇଛି।
ଗୋପପୁର ଛାଡ଼ି ଶ୍ରୀକ୍ଷେତ୍ର ଚାଲି ଯାଇଛି, ଏଠି କରୁଛି ନା ଯାଇ ସେଠି ନାଟକ କରୁଛି। ଗୋପପୁର ଛାଡ଼ି ଶ୍ରୀକ୍ଷେତ୍ର ଚାଲି ଯାଇଛି, ଏଠି କରୁଛି ନା ଯାଇ ସେଠି ନାଟକ କରୁଛି। ଏଠି ଥିଲେ ଗୋପୀ କୁଞ୍ଜ ବନେ ଫୁଲ ଘର, ସେଠି ଖାଲି ପଣ୍ଡା ଆଉ ତାଙ୍କ ବେତ ମାର, ବସା ଦହିକୁ ସରଲ ବଣି ଭଲ ପାଏ ରେ ଗୋପାଳ ମଣି, କଟା ଦହି କୁ ସରଲ ବଣି ଭଲ ପାଏ ରେ ଗୋପାଳ ମଣି। ନେଇଥିବୁ ସାଥେ ଚିହ୍ନି ନ ପାରିଲେ ନନ୍ଦରାଣୀ କଥାଟିକୁ ମନେ ରଖିଥା, ଦୀପକୁ ସଳିତା ଫଲ ବଙ୍ଗଲତା ଦୀପକୁ ସଳିତା।
ଜଗନ୍ନାଥ, ମୁଁ ଆଜି ଖୁସି, ଆପଣମାନେ ବି ନିହାତି ଖୁସି ହେବେ। ଏମିତି ଗୋଟେ କଥା ଶୁଣିବେ ଆଜି ଶ୍ରୀ ଜଗନ୍ନାଥ ମ୍ୟୁଜିକ୍ ପ୍ରଡ଼କ୍ସନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ 8ଟି ଭଜନ ପ୍ରସ୍ତୁତ କରାଯାଇଛି। ତାକୁ ଆମର ମ୍ୟୁଜିକ୍ ଦେଇଛନ୍ତି ବଡ଼ ଭାଇ ବିଦ୍ୟା ଭାଇ, ଆପଣମାନଙ୍କ ପାଖରେ ପଢ଼ିଛି ଶ୍ରୀଯୁକ୍ତ ବିଦ୍ୟାଧର ସାହୁ। ଅତି ଚମତ୍କାର ସଙ୍ଗୀତ ନିର୍ଦ୍ଦେଶନା ହେଇଛି ସେ ଗୀତ ଭଜନ ମାନଙ୍କରେ। ଆପଣ ଶୁଣିଲେ ନିହାତି ଅନୁଭବ କରିବେ 2017ରେ ଏମିତି ଭାବର ଭଜନ ବି ହେଇପାରେ। ସଦରେ ମୁଁ ତ 3ଟି ଗୀତ ଗାଇଲି, ମୋତେ ଖୁସି ଲାଗିଲା, ମୁଁ ଭାବରେ ହଜିଲି। ଗୋଟେ ଗୋଟେ ଲାଇନରେ ମୋ ଆଖି ବି ଛଳ ଛଳ ହେଇଛି। ମହାପ୍ରଭୁଙ୍କୁ ଭକ୍ତ ଏଇଆ କହିପାରେ, ପ୍ରଭୁ ତମେ ନିଜେ ନିଜେ କଷ୍ଟ ନିଅ ନା, ମୁଁ ତମକୁ ଖୁଆଇ ଦେବି, କାହିଁକି ଅଣିଠା ହାତ କରିବ ତମେ ନିଜେ। ଏମିତି ଗୀତକୁ ଯିଏ ଲେଖିପାରନ୍ତି, ବଡ଼ ଭାଇ ଆପଣଙ୍କ ପାଖରେ ପରିଚିତ ଆମର ଲିରିକ୍ସିଷ୍ଟ ଆଲୋକ ଦେବ ଭାଇ, ସମ୍ମାନ ଭାଇଙ୍କି, ଆଉ ଏମିତି ପ୍ରୟାସ ଯିଏ କରିବାର ଚେଷ୍ଟା କଲେ 2017ରେ ଏମିତି ଏମିତି ଭାବର ଗୀତ, ଲେଖାରେ ଭାବ, ସ୍ୱରରେ ଭାବ, କେତେ ଦୂର ଆମେ ଗାଇଛୁ ନ ଗାଇଛୁ ଆପଣ ଶୁଣିଲେ ଜାଣିବେ ଆମେ ଭାବ ଦେଇଛୁ କି ନାହିଁ। ଆପଣ ନିଶ୍ଚୟ ଶୁଣିବେ, ଆପଣଙ୍କୁ ଶ୍ରୀଜଗନ୍ନାଥ ମ୍ୟୁଜିକ୍ ପ୍ରଡକ୍ସନ୍ ତରଫରୁ, ମୋ ତରଫରୁ, ବିଦ୍ୟା ଭାଇଙ୍କ ତରଫରୁ, ଆଲୋକ ଭାଇଙ୍କ ତରଫରୁ, ଆମର ସମସ୍ତ ୟୁନିଟ୍ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଶୁଣିବେ ଏମିତି ଗୋଟେ ଭାବର ଭଜନ କ୍ୟାସେଟ୍କୁ। ଆଉ ମହାପ୍ରଭୁଙ୍କ ପାଖରେ ଏତିକି କହିବି, ଆପଣ ନିଶ୍ଚୟ ଆକୁ ଶୁଣିବେ ଶୁଣିବେ ଆଉ ଭଲ ଲାଗିବ ମଧ୍ୟ, ଏତିକି ଆଶା ମୁଁ ରଖିବି। ପରିଶେଷରେ ଆକୁ ଯିଏ ଚେଷ୍ଟା କଲେ ଏତେ ବଡ଼ କଥା କରିବା ପାଇଁ, ରଞ୍ଜିତ ଭାଇ ୟାର ପ୍ରଡ୍ୟୁସର, ତାଙ୍କୁ ମଧ୍ୟ ଧନ୍ୟବାଦ ଦେବି। ତିନୋଟି ଗୀତର କଥା ଅନେକ ସିଙ୍ଗର ମଧ୍ୟ ଗାଇଛନ୍ତି, ମୁଁ ଯେଉଁ ତିନୋଟି ଗୀତ ଗାଇଛି ମୋତେ ବହୁତ ଖୁସି ଦେଇଛି, ଭାବର କଥା ଘଟିଛି। ଆପଣମାନେ ନିଶ୍ଚୟ ଶୁଣିବେ ଶୁଣିବେ ଶୁଣିବେ। ଜୟ
ଜଗନ୍ନାଥ। କାଲି ଗୋପ ବୃନ୍ଦାବନ ସେଠି ଜଗୁଥିଲେ ସାରା ଚଉଦ ଭୁବନ ଏଠି ଜଗୁଥିଲା ଖାଲି ଗୋପ ବୃନ୍ଦାବନ ସେଠି ଜଗୁଥିଲେ ସାରା ଚଉଦ ଭୁବନ ସାଙ୍ଗ ସାଥୀ ପଛେ ଆଗେ ଭକତଙ୍କ ପାଳି ପରିଚୟ ଦବୁ କରି ଭକତିରେ ଅଳି ସେଠି ନାହିଁ ଲୋ ଯମୁନା ପାଣି ପିଇ ନଥିବ ଯୁଗ ଗଲାଣି ସେଠି ନାହିଁ ଲୋ ଯମୁନା ପାଣି ପିଇ ନଥିବ ଯୁଗ ଗଲାଣି ନେଇଥିବୁ ସାଥେ ଚିହ୍ନି ନ ପାରିଲେ ମାଠିଆ ଦେଖେଇ ସବୁ ମନେ ରଖିଥା ଦୀପ କୁଶଳିତା ମୋଲ ବଙ୍ଗଲତା ଦୀପ କୁଶଳିତା ଦୀପ କୁଶଳିତା ମୋଲ ବଙ୍ଗଲତା ଦୀପ କୁଶଳିତା କାହ୍ନୁ ଗଳାକୁ ତୁଳସୀ ମଳ ତା ଦେହକୁ ଚନ୍ଦନ ଶୀତଳ କାହ୍ନୁ ଗଳାକୁ ତୁଳସୀ ମାଳ ତା ଦେହକୁ ଚନ୍ଦନ ଶୀତଳ ନେଇଥିବୁ ସାଥେ ଚିହ୍ନି ନ ପାରିଲେ କାଧା କଥା କହି ଦବୁ ମନେ ରଖିଥା ଦୀପ କୁଶଳିତା ଭଲ ବଙ୍ଗଲତା ଦୀପ କୁଶଳିତା ଦୀପ କୁଶଳିତା ଭଲ ବଙ୍ଗଲତା ଦୀପ କୁଶଳିତା।